ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ସାରା ଦେଶରେ ସୁରଙ୍କ ସମ୍ପତ୍ତି ଠାବ ହେଲା 85 ଏକର ଜମି, ପୁଣି ରିମାଣ୍ଡରେ ଆସିବେ ବାପ ପୁଅ। ଜମି ଯାଞ୍ଚ ପାଇଁ 2ଟି ସ୍ୱତନ୍ତ୍ର ଟିମ୍, ପ୍ରତ୍ନତତ୍ତ୍ୱ ବିଭାଗର ସହାୟତା ନିଆଯିବ। ସରୁଣୀ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ସମ୍ପତ୍ତି 85 ଏକର ଜମି ହିସାବ ମିଳିସାରିଲାଣି। ସେଥିରୁ 40 ଏକର ଜମି ଆଶ୍ରମ ନାଁରେ ରହିଥିବା ବେଳେ 45 ଏକର ଜମି ସୁର ବାବା ଓ ତାଙ୍କ ପରିବାର ଲୋକଙ୍କ ନାମରେ ଅଛି। ସୁର ବାବା, ତାଙ୍କ ପତ୍ନୀ ଓ 2 ପୁଅଙ୍କ ନାମରେ ଏହି ଜମି ରହିଛି। IIM ସମ୍ବଲପୁରରେ ପାଠପଢ଼ା 24ରୁ IIM ସମ୍ବଲପୁରକୁ ନେଇ ଆଶଙ୍କା ଦୂର ହୋଇଛି। ଆସନ୍ତା 24 ତାରିଖରୁ ଅସ୍ଥାୟୀ କ୍ୟାମ୍ପସ ସିଲିକନ ଇନଷ୍ଟିଚ୍ୟୁଟରେ କ୍ଲାସ ଆରମ୍ଭ ହେବ। ନାମ ଲେଖା ପାଇଁ କଟ୍ ଅଫ୍ ମାର୍କ କୋହଳ ହେଲା ପରେ ଏଠାରେ ପିଲା ସଂଖ୍ୟା ବଢ଼ିଛନ୍ତି। 12,000 କୋଟି ଖର୍ଚ୍ଚ କରିବ କିଏ? ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ନେଇ ବିବାଦ। ଇନ୍ଦିରା ଆବାସ ମୋ କୁଡ଼ିଆ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ବାବଦ ଅର୍ଥ ଖର୍ଚ୍ଚ କରି ପାରୁନାହାନ୍ତି ରାଜ୍ୟ ସରକାର। ବ୍ଲକର ଭିତ୍ତିଭୂମି ଏତେ ଦୁର୍ବଳ ଯେ ଯେତିକି ଅର୍ଥ ଯାଉଛି ତାକୁ ଖର୍ଚ୍ଚ କରିବା ଗାଠିକର ବାଟ ହୋଇପଡୁଛି। ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ସ୍ୱୀକାର କରିଛନ୍ତି, ରାଜ୍ୟଗୁଡ଼ିକ ନିଜସ୍ୱ ଜମି ଆଇନ ଆଣନ୍ତୁ, ନୀତି ଆୟୋଗର ପ୍ରସ୍ତାବ। ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପକୁ ନେଇ ପାଇଁ ରାଜ୍ୟଗୁଡ଼ିକ ନିଜସ୍ୱ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଆଇନ ଆଣନ୍ତୁ, ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନଗରିଆ ଆଜି ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି। ମାଲେସିଆକୁ ହରାଇ ସେମିରେ ଭାରତ, ବିଶ୍ୱ ମହିଳା ଏସିଆ କପ୍ ହକି। ଅଧିନାୟକ ରିତୁ ରାଣୀଙ୍କ ଏକ ହ୍ୟାଟ୍ରିକ୍ ସହାୟତାରେ ଭାରତଠାରେ ଚାଲିଥିବା 7ମ ମହିଳା ଏସିଆ କପ୍ ହକି ପ୍ରତିଯୋଗିତାରେ ମାଲେସିଆକୁ 9-1 ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।